ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ସାଇବର ଠକେଇରୁ ସୁରକ୍ଷିତ ରହିବା ପାଇଁ ତିନୋଟି ପଦକ୍ଷେପ ଆପଣେଇବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ. ଆକାଶବାଣୀର ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧନ କରି କହିଲେ, ସଫଳ ହୋଇଛି ଆତ୍ମନିର୍ଭର ଭାରତ ଅଭିଯାନ. ଭାରତ ବାଂଲାଦେଶ ନାଗରିକଙ୍କ ପାଇଁ ଆନ୍ତର୍ଜାତିକ ବାଣିଜ୍ୟର ସୁବିଧା ପ୍ରଦାନ ଲକ୍ଷ୍ୟରେ ପଶ୍ଚିମବଙ୍ଗରେ କେତେକ ପ୍ରକଳ୍ପର ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ମଙ୍ଗଳବାର ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ଏବଂ ସମଗ୍ର ଦେଶରେ ଆଜି ପାଳନ କରାଯାଉଛି ପଦାତିକ ବାହିନୀ ଦିବସ. ସାଇବର ଠକେଇର ମୁକାବିଲା ପାଇଁ ସବୁ ତଦନ୍ତକାରୀ ସଂସ୍ଥା ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ସାଇବର ଠକେଇକୁ ନେଇ ପ୍ରଧାନମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ସହିତ ଏହାକୁ ପ୍ରତିହତ କରିବା ପାଇଁ ତିନୋଟି ବିଷୟକୁ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ସେଗୁଡ଼ିକ ହେଲା ଷ୍ଟପ୍, ଥିଙ୍କ୍, ଟେକ୍ ଆକ୍ସନ୍, ଅପେକ୍ଷା କର, ଚିନ୍ତା କର ଏବଂ ପଦକ୍ଷେପ ନିଅ। ଏହି ତିନୋଟି ବିଷୟ ସମସ୍ତଙ୍କୁ ସାଇବର ଠକେଇରୁ ସୁରକ୍ଷିତ ରଖିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିଜର ବ୍ୟକ୍ତିଗତ ସୂଚନା କାହାକୁ ନ ଦେବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି। ଯଦି ଆବଶ୍ୟକ ପଡ଼େ ତେବେ ସ୍କ୍ରିନ୍ସଟ୍ ନେଇ ବାର୍ତ୍ତାଳାପ ରେକର୍ଡ କରିବାକୁ ସେ କହିଛନ୍ତି। ଜାତୀୟ ସାଇବର ହେଲ୍ପଲାଇନ୍ ନମ୍ଘର 1930କୁ ଡାଏଲ୍ କରି ଏ ସମ୍ପର୍କରେ ସୂଚନା ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଉଦ୍ଦିଷ୍ଟ ୱେବ୍ସାଇଟ୍ cyber.gov.in ସାହାଯ୍ୟ ନିଆଯାଇପାରିବ। ସରକାରୀ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଏକ ଜାତୀୟ ସାଇବର ସମନ୍ୱୟ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଲକ୍ଷାଧିକ ସିମ୍ କାର୍ଡ, ମୋବାଇଲ୍ ଫୋନ୍ ଏବଂ ବ୍ୟାଙ୍କ ଆକାଉଣ୍ଟକୁ ଇତିମଧ୍ୟରେ ବନ୍ଦ କରାଯାଇ ସାରିଲାଣି। ସାଇବର ଠକେଇ ନେଇ ସଚେତନତା ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ସେ କହିଛନ୍ତି,
ଡିଜିଟାଲ ଆରେଷ୍ଟ ଜେସୀ କୋଇ ବ୍ୟବସ୍ଥା କାନୁନ ମେ ନହି ହେ, ୟେ ସିର୍ଫ ଫ୍ରଡ୍ ହେ, ଫରେବ ହେ, ଝୁଟ ହେ, ବଦମାସୋ କା ଗିରୋ ହେ, ଔର ଜୋ ଲୋଗ ଏସା କର ରହେ ହେ ଭୋ ସମାଜ କେ ଦୁଶ୍ମନ ହେ। ଡିଜିଟାଲ ଆରେଷ୍ଟ କେ ନାମ ପର ଜୋ ଫରେବ ଚଲ ରହା ହେ ଉସସେ ନିପଟନେ କେ ଲିଏ ତମାମ ଯାଞ୍ଚ ଏଜେନ୍ସିଆ ରାଜ୍ୟ ସରକାରୋ କେ ସାଥ ମିଲକର କାମ କର ରହି। ଇନ ଏଜେନ୍ସିଓ ମେ ତାଲମେଲ ବନାନେ କେ ଲିଏ ନେସନାଲ ସାଇବର कोऑर्डिनेशन सेंटर की स्थापना की गई है। एजेंसियां अपना काम कर रही है, लेकिन डिजिटल एरेस्ट के नाम पर हो रहे इस स्कैम से बचने के लिए बहुत जरूरी है हर किसी की जागरूक।
ବିଶ୍ୱ ଆନିମେସନ୍ ଦିବସ ଆସନ୍ତାକାଲି ପାଳନ କରାଯାଉଛି। ଆନିମେସନ୍ ଦୁନିଆରେ ଭାରତ ଏକ ନୂତନ ବିପ୍ଳବ ଆଣିବା ଦିଗରେ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏ ଦିଗରେ ସମସ୍ତେ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଆତ୍ମନିର୍ଭର ଭାରତ ଅଭିଯାନ ସଫଳ ହୋଇଛି ଏବଂ ଏହା ଦେଶର ସାମୁହିକ ଚେତନାର ଏକ ଅଂଶ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଶ୍ୱର ସବୁଠାରୁ ବଡ଼ ପ୍ରତିରକ୍ଷା ଉପକରଣ କ୍ରେତା ଭାବେ ଭାରତ ଏବେ 85 ଦେଶକୁ ରପ୍ତାନୀ କରୁଛି। ଚଳିତ ମାସରେ ଲଦାଖର ହାନ୍ଲେଠାରେ ଏସିଆର ସର୍ବବୃହତ୍ ଇମେଜିଂ ଟେଲିସ୍କୋପ୍ ମାସ୍ ଉଦ୍ଘାଟିତ ହୋଇଛି। ଉଦ୍ଭାବନ ଏବଂ ଆତ୍ମନିର୍ଭର ଭାରତର ଉଦାହରଣ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ର ନେଇ ପାର୍ବଣ ଋତୁରେ କିଣାକିଣି କରିବା ପାଇଁ ପରାମର୍ଶ ଦେଇଛନ୍ତି। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ସାହସ ଏବଂ ଦୂରଦୃଷ୍ଟି ଥିବା ଦୁଇ ମହାନାୟକ ସର୍ଦ୍ଦାର ପଟେଲ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କ ଉପରେ ଆଲୋକପାତ କରିଛନ୍ତି। ଏହି ଦୁଇ ମହାନ ଆତ୍ମା ଭିନ୍ନ ଭିନ୍ନ ଆହ୍ୱାନର ସମ୍ମୁଖୀନ ହୋଇଥିଲେ, କିନ୍ତୁ ସେମାନଙ୍କର ଦୃଷ୍ଟିକୋଣ ସମାନ ଥିଲା। ତାହା ହେଉଛି ଦେଶର ଏକତା। ସର୍ଦ୍ଦାର ପଟେଲ ଏବଂ ବିର୍ସା ମୁଣ୍ଡାଙ୍କ ବିଷୟରେ ନିଜର ଚିନ୍ତାଧାରାକୁ ବାଣ୍ଟିବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ସେ କହିଛନ୍ତି, ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଦକ୍ଷିଣ ଆଫ୍ରିକାରେ ଲୋକପ୍ରିୟ ହେବାରେ ଲାଗିଛି। ସେ କହିଛନ୍ତି,
जहाँ जहाँ कला है वहाँ वहाँ भारत है, जहाँ जहाँ संस्कृति है वहाँ वहाँ भारत है। आज दुनिया भर के लोग भारत को जानना चाहते, भारत के लोगों को जानना चाहते। इसलिए आप सभी से एक अनुरोध भी है, अपने आसपास ऐसी सांस्कृतिक पहल को #culturalbridges के साथ साझा कीजिए।
ଫିଟ୍ ଇଣ୍ଡିଆ ପ୍ରସଙ୍ଗରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଫିଟ୍ନେସ୍କୁ ନେଇ ଦେଶବାସୀ ସଚେତନ ହେଉଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଫିଟ୍ ଇଣ୍ଡିଆ ବିଦ୍ୟାଳୟଗୁଡ଼ିକ ପ୍ରଥମ ପିରିୟଡ୍ରୁ ବିଭିନ୍ନ ଫିଟ୍ନେସ୍ କାର୍ଯ୍ୟକଳାପ ପାଇଁ ବ୍ୟବହାର କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଆସନ୍ତା 31 ଦୀପାବଳି ପଡ଼ୁଥିବାରୁ 29 ରନ୍ ଫର୍ ୟୁନିଟି ଅନୁଷ୍ଠିତ ହେବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିରେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗଦେବାକୁ ସେ ଆହ୍ୱାନ ଦେଇଛନ୍ତି। ଧନ୍ତେରସ୍, ଦୀପାବଳି, ଛଟ୍ ପୂଜା ଏବଂ ଗୁରୁ ନାନକ ଜୟନ୍ତୀ ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା। ଶୁଭେଚ୍ଛା ଜଣାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଭାରତ ବାଂଲାଦେଶ ସୀମାରେ ପେଟ୍ରୋପୋଲ୍ ସ୍ଥିତ ଲ୍ୟାଣ୍ଡ ପୋର୍ଟରେ ନବନିର୍ମିତ ଯାତ୍ରୀବାହୀ ଟର୍ମିନାଲ୍ ବିଲ୍ଡିଂ ଏବଂ ମୈତ୍ରୀଦ୍ୱାର କାର୍ଗୋ ଗେଟ୍କୁ ଉଦ୍ଘାଟନ କରିଛନ୍ତି। ଉଭୟ ଦେଶର ନାଗରିକଙ୍କ ପାଇଁ ଆନ୍ତର୍ଜାତିକ ବାଣିଜ୍ୟର ସୁବିଧା ପ୍ରଦାନ କରିବା ଲକ୍ଷ୍ୟରେ ଏହି ଟର୍ମିନାଲ୍ ପ୍ରତିଷ୍ଠା କରାଯାଇଛି। ମୈତ୍ରୀଦ୍ୱାର କାର୍ଗୋ ଗେଟ୍କୁ ଭାରତ ଏବଂ ବାଂଲାଦେଶ ସହମତି ଭିତ୍ତିରେ କାର୍ଯ୍ୟକ୍ଷମ କରାଯାଇଛି। ଗତବର୍ଷ ମେ ମାସ 9 ତାରିଖରେ ଶ୍ରୀ ଶାହା ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେହିପରି ଉତ୍ତର 24 ପ୍ରଗଣା ଜିଲ୍ଲାରେ ଅବସ୍ଥିତ ପେଟ୍ରୋପୋଲ୍ ଲ୍ୟାଣ୍ଡ ପୋର୍ଟ ଦକ୍ଷିଣ ଏସିଆର ସର୍ବବୃହତ ସ୍ଥଳବନ୍ଦର ହୋଇଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପ୍ରବେଶପଥ ରୂପେ କାର୍ଯ୍ୟ କରିବ। ପେଟ୍ରୋପୋଲ୍ ବେନାପୋଲ୍ କ୍ରସିଂ ହେଉଛି ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସ୍ଥଳସୀମା ଅଞ୍ଚଳ, ଯାହାଦ୍ୱାରା ପ୍ରାୟ 70% ସ୍ଥଳଭିତ୍ତିକ ବାଣିଜ୍ୟ କାରବାର ହୋଇଥାଏ। ଏହା ମଧ୍ୟ ଭାରତର 8ମ ବୃହତ୍ତମ ଆନ୍ତର୍ଜାତିକ ଇମିଗ୍ରେସନ୍ ବନ୍ଦର। ବାର୍ଷିକ 2.35 ନିୟୁତରୁ ଅଧିକ ଯାତ୍ରୀ ପରିବହନର ସୁବିଧା ଏହି କ୍ରସିଂ ପଏଣ୍ଟ ମାଧ୍ୟମରେ ସମ୍ଭବ ହୋଇଥାଏ। ଶ୍ରୀ ଶାହା ଅପରାହ୍ନରେ ହୁଗ୍ଲି ଜିଲ୍ଲାର ଆରମ୍ବାଗ୍ଠାରେ ସମବାୟ ବିଭାଗ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସନ୍ଧ୍ୟାରେ କୋଲକାତାର ସଲ୍ଟଲେକ୍ ସ୍ଥିତ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ମଙ୍ଗଳବାର ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ। ରାଜନୈତିକ ଦଳଗୁଡ଼ିକ ଇତିମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି। ବିଜେପି ଗତକାଲି ଦ୍ୱିତୀୟ ପ୍ରାର୍ଥୀ ତାଲିକାରେ 22 ଜଣଙ୍କ ନାମ ଘୋଷଣା କରିଛି। ଏପର୍ଯ୍ୟନ୍ତ ବିଜେପି ମୋଟ 121 ଜଣ ପ୍ରାର୍ଥୀଙ୍କର ନାମ ଦଳ ପକ୍ଷରୁ ଘୋଷଣା କରିସାରିଛି। କଂଗ୍ରେସ ପକ୍ଷରୁ ଗତକାଲି ତୃତୀୟ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। କଂଗ୍ରେସ ମୋଟ 87 ଆସନ ପାଇଁ ପ୍ରାର୍ଥୀ ଦେବ। ଶରଦ ପାୱାର ନେତୃତ୍ୱାଧୀନ ଏନ୍ସିପି ଏପର୍ଯ୍ୟନ୍ତ 67 ଜଣଙ୍କ ନାମ ନିର୍ବାଚନ ପାଇଁ ଘୋଷଣା କରିସାରିଛି। ଶିବସେନା ୟୁବିଟି ଦ୍ୱିତୀୟ ପର୍ଯ୍ୟାୟରେ 15 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ସହ ସାମାଜିକ ଗଣମାଧ୍ୟମରେ 3 ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି। ମହାରାଷ୍ଟ୍ର ନବନିର୍ମାଣ ସେନା ଗତକାଲି 15 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏପର୍ଯ୍ୟନ୍ତ 991 ଜଣ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। 288 ଆସନ ବିଶିଷ୍ଟ ବିଧାନସଭା ଲାଗି ଆସନ୍ତା ମାସ 20 ତାରିଖରେ ଏକକ ପର୍ଯ୍ୟାୟରେ ମତଗ୍ରହଣ କରାଯିବ। 23 ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ। ଭାରତୀୟ ସେନାର ସବୁଠାରୁ ବଡ଼ ଯୁଦ୍ଧ ଶାଖା ଇନ୍ଫାଣ୍ଟ୍ରିର ଅବଦାନକୁ ସ୍ୱୀକୃତି ଦେବା ଲକ୍ଷ୍ୟରେ ଆଜି ଦେଶରେ ପଦାତିକ ବାହିନୀ ଦିବସ ପାଳନ କରାଯାଉଛି। 1947 ଆଜିର ଦିନରେ ଭାରତୀୟ ସେନାର ପଦାତିକ ଯବାନ ଶ୍ରୀନଗର ବିମାନ ବନ୍ଦରରେ ଅବତରଣ କରିଥିବା ପ୍ରଥମ ସୈନିକ ହୋଇଥିଲେ, ଫଳରେ ପାକିସ୍ତାନ ସମର୍ଥିତ ଆକ୍ରମଣ ପାଇଁ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ। ଏହି ଅବସରରେ ଚିଫ୍ ଅଫ୍ ଡିଫେନ୍ ଷ୍ଟାଫ୍ ଜେନେରାଲ୍ ଅନିଲ ଚୌହାନ ଏବଂ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ନୂଆଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଦିବସ ପାଳନ ଅବସରରେ ପଦାତିକ ବାହିନୀକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଯେକୌଣସି ଆହ୍ୱାନର ମୁକାବିଲା କରିବାରେ ପଦାତିକ ବାହିନୀ ଯବାନଙ୍କ ସାହସ ଅତୁଳନୀୟ। ଦେଶର ସୁରକ୍ଷାରେ ସେମାନେ ସବୁବେଳେ ସମର୍ପିତ ହୋଇଥାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଦେଶ ସୁରକ୍ଷାରେ ପଦାତିକ ବାହିନୀ ଯବାନଙ୍କ ନିଷ୍ଠା ଏବଂ ସାହସର ଉଚ୍ଚ ପ୍ରଶଂସା କରିଛନ୍ତି। ଜାପାନର ନିମ୍ନ ସଦନ ପାଇଁ ଆଜି ମତଦାନ ଚାଲିଛି। 465 ଆସନ ବିଶିଷ୍ଟ ନିମ୍ନ ସଦନର 289 ଆସନ ଲାଗି ସିଧାସଳଖ ସଂସଦ କ୍ଷେତ୍ର ଆଧାରରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଅନ୍ୟ 176 ଆସନକୁ ବିଜୟୀ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ମାଧ୍ୟମରେ ଦେଶକୁ 11 ନିର୍ବାଚନ ମଣ୍ଡଳୀରେ ବିଭକ୍ତ କରାଯାଇ ପୂରଣ କରାଯିବ। ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ ତଥା ଜାପାନର ପ୍ରଧାନମନ୍ତ୍ରୀ ସିଗେରୁ ଇସିବା ଶାସକ ମେଣ୍ଟ ପାଇଁ ଅତି କମ୍ରେ 233 ଆସନ ବଜାୟ ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସାଫ୍ ମହିଳା ଫୁଟବଲ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ବାଂଲାଦେଶ ଏବଂ ଭୁଟାନ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଚାଲିଛି। ଭାରତ ନେପାଳ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଆଜି ଅନୁଷ୍ଠିତ ହେବ। କାଠମାଣ୍ଡୁରେ ଦଶରଥ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ସନ୍ଧ୍ୟା 6:15ରେ ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସାଇବର ଠକେଇରୁ ସୁରକ୍ଷିତ ରହିବା ପାଇଁ 3 ପଦକ୍ଷେପ ଆପଣାଇବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧନ କରି କହିଲେ, ସଫଳ ହୋଇଛି ଆତ୍ମନିର୍ଭର ଭାରତ ଅଭିଯାନ। ଭାରତ ବାଂଲାଦେଶ ନାଗରିକଙ୍କ ପାଇଁ ଆନ୍ତର୍ଜାତିକ ବାଣିଜ୍ୟର ସୁବିଧା ପ୍ରଦାନ ଲକ୍ଷ୍ୟରେ ପଶ୍ଚିମବଙ୍ଗରେ କେତେକ ପ୍ରକଳ୍ପର ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ମଙ୍ଗଳବାର ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ଏବଂ ସମଗ୍ର ଦେଶରେ ଆଜି ପାଳନ କରାଯାଉଛି ପଦାତିକ ବାହିନୀ ଦିବସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।